ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିକେ ଖାଲି 14 ଦିନ ଭିତରେ ସୀମିତ ନାଇଁ ରଖିକିରି ବଛଟା ଯାକ ନିଜର ଜୀବନଶୈଳୀର ଅଂଶ କରବାର୍କେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫୁ ଗଲା April 1 ନୁ ମୂଲ ହୋଇଥିବା ଓଡ଼ିଆ ପକ୍ଷ କାର୍ଯ୍ୟକ୍ରମ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଭୁବନେଶ୍ୱର OUET କୃଷି ଶିକ୍ଷା ସଦନଠାରେ ହୋଇଥିବା ଉଦ୍ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇକରି କହିଛନ୍, ଏ ପକ୍ଷଟି 18,000 ନୁ ଅଧିକା ବର୍ଣ୍ଣବୋଧ ଆଉ ଶିଶୁ ଲେଖା ବହି ବାଣ୍ଟବାର, ଗୋଟେ ଦିନ ରେକର୍ଡ ସଂଖ୍ୟକ ୟୁନିଟ୍ ରକ୍ତ ସଂଗ୍ରହ, ପିପିଲି ନ ହୋଇଥିବା ଲୋକକଳା ରୋଡ୍ ଶୋ ଜରି ଓଡ଼ିଶା ସାଂସ୍କୃତିକ ବୈଭବକେ ଉଜାଗର କରାଯାଇପାରିଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହିତ ଅଲଗା ମନ୍ତ୍ରୀମାନେ ଯୋଗ ଦେଇଥିଲେ। ଆମ୍ବେଦକର ଖାଲି ଗୋଟେ ନାଁ ନୁହେଁ, ସେ ଇଟା ଗୋଟେ ବିଚାରଧାରା ଆଏ, ଯେନ୍ଟା ସମାନତାର ରାହା ଦେଖାସି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଗଲାକାଲି ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ଭାରତରତ୍ନ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଖାରବେଳନଗରଠାରେ ଆମ୍ବେଦକର ଭବନ ତିଆର ହେବା ବୋଲି ଘୋଷଣା କରିଛନ୍। ଆଉ ଇତାର DPR ତିଆର କରବାର୍କେ ବିଲ୍ ସେ ନିର୍ଦ୍ଦେଶ ଦେଇଛନ୍। ଏ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫୁ ହୋଇଥିବା ଭିନ୍ ଭିନ୍ ରାଜ୍ୟସ୍ତରୀୟ ପ୍ରତିଯୋଗିତାଟି ଜିତିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍। ଭୁବନେଶ୍ୱର ଲୋକଭବନ ଓଡ଼ିଆ ନବବର୍ଷ ସହିତ ହିମାଚଳ ପ୍ରଦେଶ ଗଠନ ଦିବସ, ପଣା ସଂକ୍ରାନ୍ତି, ବିହୁ, ବିଶୁ, ପଥଣ୍ଡୁ, ପୋଇଲା ବୈଶାଖ ଆଉ ବୈଶାଖୀ ପର୍ବ ପାଳିତ ହୋଇଯାଇଛି। ଏ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ଅଲଗା ରାଜ୍ୟର ପର୍ବ ପାଳନ ଜାତୀୟ ଏକତାକେ ମଜବୁତ କର୍ସି ଆଉ ଭାରତର ବିବିଧତାକେ ପ୍ରତିଫଳିତ କର୍ସି ବୋଲି କହିଛନ୍। ଏ ଅବସରରେ ରାଜ୍ୟପାଳ ପଣା ସଂକ୍ରାନ୍ତିର ସାଂସ୍କୃତିକ ଗୁରୁତ୍ୱ ଆଉ ଜଗନ୍ନାଥ ସଂସ୍କୃତିର ସମାବେଶୀ ମୂଲ୍ୟବୋଧ ଉପରେ ଆଲୋକପାତ କରିଛନ୍। କାର୍ଯ୍ୟକ୍ରମଟି ଭିନ୍ ଭିନ୍ ପ୍ରଦେଶର ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଆଶ୍ରମ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟଣାଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବାର ସହିତ ତାଙ୍କର ପରିବାର ଲୋକଙ୍କ ଲାଗି 3,00,000 ଟଙ୍କାର ଅନୁକମ୍ପାମୂଳକ ସାହାଯ୍ୟ ଘୋଷଣା କରିଛନ୍। ଇତାର ସହିତ ଘଟଣାର RDC ସ୍ତରୀୟ ତଦନ୍ତ ଲାଗି ବିଲ୍ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍। ସ୍କୁଲର ଛୁଆମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ଆଜି ଗୋଟିଏ ଡାକ୍ତରୀ ଦଲ ବିଲ୍ ରାସଗୋବିନ୍ଦପୁର ଗସ୍ତଥି ଯିବେ। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫୁ ଆଜି ସକାଳ ବେଳା ଭୁବନେଶ୍ୱର ରେଲ୍ ଅଡିଟୋରିୟମ୍ଠାରେ ନାରୀଶକ୍ତି ବନ୍ଦନ କାର୍ଯ୍ୟକ୍ରମ ହେବା। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଇତାର ସହିତ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଭୁବନେଶ୍ୱର ସାଂସଦ, ମେୟର ଆର୍ ମୁଖ୍ୟ ଶାସନ ସଚିବଙ୍କ ସହିତ ଅଲଗା ବିଶିଷ୍ଟ ଅତିଥିମାନେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ସୁଭଦ୍ରା ଯୋଜନାଟି ସାମିଲ ହେବା ଲାଗି ଆଇବା ମାସ 1 ତାରିଖରୁ 30 ତାରିଖ ଭିତରେ ନୂଆ ହିତାଧିକାରୀମାନେ ଆବେଦନ କରିପାରିବେ। ଏ ବାବଦେ ସୂଚନା ଦେଇକରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍, ସୁଭଦ୍ରା ଯୋଜନାଟି ସାମିଲ ହେବା ଲାଗି 21 ବର୍ଷର ବୟସର ହିତାଧିକାରୀମାନେ ଆବେଦନ କରିପାରିବେ। ଅନ୍ଲାଇନ୍ ଜରିଆରେ ଆବେଦନ କଲେ ବୈଷୟିକ ତ୍ରୁଟି ଦେଖାଦେଲେ ଧାରି ସମୟକେ ଆଉ 5 ଦିନ ବଢ଼ାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ବୈଶାଖ ମାସର ଅନ୍ଧାର ପଖର ତ୍ରୟୋଦଶୀ ତିଥି ଅବସରରେ ଶ୍ରୀକ୍ଷେତ୍ର ପୁରୀନ ଆଜି ମହାପୁରୁମାନଙ୍କର ବନକ ଲାଗି ନୀତି ହେବା। 2 ନମ୍ବର ଭୋଗମଣ୍ଡପ ଭୋଗ ଶେଷ ହେବାର ଉତ୍ରୁ ଇଗୁପ୍ତ ନୀତି କରାଯିବା। ଏଥିଲାଗି ବେଲବୁଡ଼ର 6 ବଜେନୁ ରାତି 10 ବଜେ ତକ 4 ଘଣ୍ଟା ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ ସୂଚନା ଦିଆଯାଇଛି। ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଆଉ ପାନୀୟ ଜଳ ମନ୍ତ୍ରୀ ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତଥି ଆସିକରି ବିଭାଗୀୟ ଅଧିକାରୀମାନଙ୍କର କାମକାଜର ସମୀକ୍ଷା କରିଛନ୍। ଅମ୍ବାପାଲି ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷନ ହୋଇଥିବା ସମୀକ୍ଷା ବୈଠକଟି ମନ୍ତ୍ରୀ ଜିଲ୍ଲା ନ ଚାଲିଥିବା ପାନୀୟ ଜଲ ଯୋଗାଣ ବ୍ୟବସ୍ଥାର ସ୍ଥିତିର ସମୀକ୍ଷା କରିଥିଲେ। ହର୍ ଘର୍ ଜଲ ଯୋଜନା ଚାଲୁଥିବା ସବୁ ପାନୀୟ ଜଲ ପ୍ରକଳ୍ପମାନଙ୍କୁ ଧାରି ସମୟଥି ସାରବା ଲାଗି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଗଭୀର ନଲକୁଆ ବିଫଲ ହୋଇଥିବା ଇଲାକାମାନଙ୍କେ ଟ୍ୟାଙ୍କର ଜରିଆ ପାଣି ଯୋଗାବାର ଲାଗି ବିଲ୍ ସେ ନିର୍ଦ୍ଦେଶ ଦେଇଛନ୍। ବୈଠକଟି ଅତାବିରା ଆଉ ଭଟଲି ବିଧାୟକଙ୍କ ସହିତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ତୁକ୍ଲା କଲେଜ ପଡ଼ିଆଠାରେ ଋଷି ପୀଠ ଯୋଗୀମଠ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। 4 ଦିନ ଧରିକି ଚାଲିଥିବା ମହୋତ୍ସବଟି ଖାସ୍ ଅତିଥିମାନେ ଯୋଗ ଦେଇକରି ମହୋତ୍ସବର ଐତିହାସିକ କିମ୍ବଦନ୍ତୀ ବାବଦେ କହିଥିଲେ। ପାଣିପାଗ ରାଜ୍ୟ ଖରାର ପ୍ରଭାବ ବଢ଼ବାର୍କେ ଲାଗିଛି। ଆଇବା 7 ଦିନ ତକ ଜିଲ୍ଲାମାନଙ୍କେ ଦିନର ତାପମାତ୍ରା 2-4 ଡିଗ୍ରୀ ତକ ବଢ଼ବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଆଜିଠାନୁ 20 ତାରିଖ ତକ ରାଜ୍ୟର କେତେଟା ଜିଲ୍ଲାନ ଜବର ଗରମ ହୋଇପାରେ ବୋଲି କେନ୍ଦ୍ର ତରଫୁ କୁହାଯାଇଛି। ଏବେ 24 ଘଣ୍ଟା ଭିତରେ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର ଆଉ ସୁବର୍ଣ୍ଣପୁର ଜିଲ୍ଲାକେ ଅଧିକା ଗରମ ହେବାର ସମ୍ଭାବନା ରହିଛି। ସେଆଡ଼େ ଗଲାକାଲି ପଶ୍ଚିମ ଓଡ଼ିଶାର ବହୁଟେ ଜିଲ୍ଲାନ ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜିକରି 2 ମିନିଟ୍ ଜୁହାର।